ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶାନ ଥିବା ପାଞ୍ଚଟା ଜାତୀୟ ରାଜପଥ ଲାଗି 30,000 କୋଟି ଆଉ ପାଞ୍ଚଟା ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଲାଗି କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରଣାଳୟ ତରଫ 13,000 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଥି ଭୁବନେଶ୍ୱରରୁ ପାରାଦୀପକୁ ନୂଆ ଗ୍ରୀନ୍ଫିଲ୍ଡ ରାସ୍ତା ସଂଯୋଗ କରାଯିବା, 400 କିଲୋମିଟର ଲମ୍ବା ରାଉରକେଲା ବଡ଼ବିଲ୍ ପାରାଦୀପ ରାସ୍ତାକେ ଆଠଥାକିଆ କରାଯିବା, ବରପାଲି ବଲାଙ୍ଗୀର ରାସ୍ତା, କେସିଙ୍ଗା ଭବାନୀପାଟଣା ଜୁନାଗଡ଼ ରାସ୍ତା, ବଲାଙ୍ଗୀର ନୟାଗଡ଼ ରାସ୍ତାକେ ଚାରିଥାକିଆ କରାଯିବା। ନୂଆଦିଲ୍ଲୀ ନ ଗଲାକେଲ କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ରାଜ୍ୟ ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିକରି ଏ ବାବଦେ ଆଲୋଚନା କରିଛନ୍ତି। ଫି ଲୁକର ମୌଳିକ ସ୍ୱାଧୀନତା ଆଉ ଅଧିକାରକେ ସୁନିଶ୍ଚିତ କରବାର ଦିଗେ ସଚେତନତା ସୃଷ୍ଟି କରବା ଲାଗି ଆଜି ସାରା ପୃଥିବୀନ ମାନବ ଅଧିକାର ଦିବସ ପାଳନ କରାଯାଉଛି। ଫି ଲୁକର ଖାଇବାର, ଶିକ୍ଷା ଆଉ ସ୍ୱାସ୍ଥ୍ୟସେବା ପାଇବାର ଲାଗି ଆଉ ନ୍ୟାୟସମ୍ମତ ସମାନତା ମିଳିବାର ସହିତ ମର୍ଯ୍ୟାଦା ଥି ବଞ୍ଚବାର ଅଧିକାର ରହିଛି। ଏତାକେ ନଜରତି ରଖିକରି 1950 ଫି ବଛର ଡିସେମ୍ବର 10 ଦିନ ମାନବ ଅଧିକାର ଦିବସ ପାଳିତ ହୋଇଆସୁଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ଆମର ଫି ଦିନିଆ ଆବଶ୍ୟକତା। ଭିନ୍ ଭିନ୍ ସାମାଜିକ ଅନୁଷ୍ଠାନ ତରଫ ଆଜ ମାନବ ଅଧିକାର ଦିବସ ପାଳନ କରାଯାଉଛି। ଏ ଅବସରରେ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ହେବାରକେ ଥିବା ଖାସ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି ଦିନିକିଆ ସମ୍ବଲପୁର ଗସ୍ତଥି ଆସୁଛନ୍। ସହରର ତପସ୍ୱିନୀ ପ୍ରେକ୍ଷାଳୟନ ହେବାରକେ ଥିବା ଜିଲ୍ଲାସ୍ତରୀୟ ବିଶ୍ୱ ମାନବାଧିକାର ଦିବସ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟପାଳ ଦିନର 10:30 ସ୍ୱତନ୍ତ୍ର ବିମାନ ଜରି ଜମାଦାରପାଲି ବିମାନ ପଡ଼ିଆନ ପହଞ୍ଚବେ। ନୂଆଦିଲ୍ଲୀନ ଗଲାକାଲ 2023-24 ବଛର ଲାଗି ଜାତୀୟ ହସ୍ତଶିଳ୍ପ କ୍ଷେତ୍ରର ପ୍ରଶଂସନୀୟ କାମ ଲାଗି ଓଡ଼ିଶାର 3 ଜଣଙ୍କୁ ସମ୍ମାନିତ କରାଯାଇଛି। ଏଥି ପାରମ୍ପରିକ ପଟ୍ଟଚିତ୍ର ଲାଗି ସୁଧୀର କୁମାର ମହାରଣା, ଶ୍ରୀକୃଷ୍ଣ ରାସଲୀଳା ଆଉ ଗୋବର କଣ୍ଢେଇ ଲାଗି ତାଙ୍କର ଧର୍ମପତ୍ନୀ ଉର୍ବଶୀ ମହାରଣା ଆଉ ପଥର ଖୁଦେଇ ଲାଗି ଯୁବଶିଳ୍ପୀ ବ୍ରହ୍ମାନନ୍ଦ ମହାରଣାଙ୍କୁ ଏହି ସମ୍ମାନ ଦିଆଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ହୋଇଥିବା ସମ୍ମାନ ସମାରୋହଟି ଶିଳ୍ପୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ରାଜ୍ୟ ଯୁକ୍ତ 2 ପରୀକ୍ଷା ସୂଚୀଥି ସାମାନ୍ୟ ପରିବର୍ତ୍ତନ କରାଯାଇଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ ସୂଚନା ଦିଆଯାଇଛି। ମାର୍ଚ୍ଚ 11 ହେବାରକେ ଥିବା ଓଡ଼ିଆ ପରୀକ୍ଷାକେ ଛାଡ଼ିକରି ଅଲଗା ସବୁ ମାତୃଭାଷା ପରୀକ୍ଷା 23 ଦିନ ହେବା, ସେନ୍ତା 21 ହେବାରକେ ଥିବା ସବୁ ବିଷୟର ପରୀକ୍ଷା 25 ଦିନ ହେବା ବୋଲି ପରିଷଦ ତରଫ କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲା ନ ଗଲାକାଲ ଧାନଘିନା ମୂଲ ହୋଇଛି। ଜିଲ୍ଲାର ଲୟକେରା ବ୍ଲକ ରେଙ୍ଗାଲବେଡ଼ା ନିୟନ୍ତ୍ରିତ ବଜାର କମିଟି ପରିସନ୍ନ ହୋଇଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗ ଦେଇକରି ମଣ୍ଡି ଉଦ୍ଘାଟନ କରିଛନ୍। ପହିଲା ଦିନେ ଝନେ ଚାଷୀ 60 କ୍ୱିଣ୍ଟାଲ ଧାନ ବିକ୍ରି ଲାଗି ଆଣିଥିଲେ। ଏ ବଛର ଏକଡ଼କ 13 କ୍ୱିଣ୍ଟାଲ ଧାନ ବିକିବାର ଲାଗି ଚାଷୀମାନଙ୍କୁ ଟୋକନ ଦିଆଯାଇଛି। ତାର ଉତ୍ତରୁ ଖେପ ଖେପ କରି ଜିଲ୍ଲାର ଭିନ୍ ଭିନ୍ ଜାଗାନ ମଣ୍ଡି ଖୋଲାଯିବା ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଗଲାକାଲ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସଙ୍ଗେ ଜିଲ୍ଲାର ରଜନା ଗାଁର ପ୍ରବାସୀ ଶ୍ରମିକମାନଙ୍କର ଘରକେ ଯାଇକରି ସଚେତନ କରିଛନ୍। ପ୍ରବାସୀ ଶ୍ରମିକମାନଙ୍କ ଲାଗି ରାଜ୍ୟ ସରକାର ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାରକେ ପ୍ରତିଶ୍ରତିବଦ୍ଧ ଆନ୍। ସେଥିର୍ଲାଗି ଲୋକେ ବାହାର ରାଜ୍ୟକେ ନାଇଁ ଯାଇକରି ଭିଟାମାଟିନ କାମଧନ୍ଦା କରବାରକେ ଜିଲ୍ଲାପାଳ ଶ୍ରମିକମାନଙ୍କୁ ବୁଝେଇଛନ୍। କଟକ ବାରବାଟୀ ଷ୍ଟାଡିୟମ୍ର ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଗଲାକାଲ ଖେଳାଯାଇଥିବା T20 କ୍ରିକେଟ୍ ସିରିଜ୍ର ପହିଲା ମ୍ୟାଚ୍ଟି ଭାରତୀୟ ଦଳ ବିଜୟ ଅଭିଯାନ ମୂଲ କରିଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକେ 101 ହରାଇଛି। ଦକ୍ଷିଣ ଆଫ୍ରିକା ଦଳ ଗଲାକାଲ ଟସ୍ ଜିତିକରି ପହିଲା ବୋଲିଂ କରିଥିଲେ। ଭାରତୀୟ ଖେଳାଳିମାନେ 20 ଓଭର୍ ରନ୍ କରିଥିଲେ। ଜବାବଥି ଦକ୍ଷିଣ ଆଫ୍ରିକା ଦଳ 12.3 ଓଭର ଖେଳିକରି ମାତ୍ର 74 ରନ୍ କରିକରି ଅଲ୍ଆଉଟ୍ ହୋଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ର ଗଲାକାଲ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ 2025 ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବ୍ୟାପାର ଆୟୁକ୍ତ ଆଉ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଟୁର୍ଣ୍ଣାମେଣ୍ଟକେ ଉଦ୍ଘାଟନ କରିଛନ୍। ପ୍ରତିଯୋଗିତାଥି 16 ଦେଶର ପ୍ରତିଯୋଗୀମାନେ ଭାଗ ନେବେ। କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ସଂହିତା ଜରିଏ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ବାଗିର ସମାନ ସୁବିଧା ସୁଯୋଗ ମିଳିବା, ଯେନ୍ଥି ଛୁଟି, ଚିକିତ୍ସା ଆଉ ସାମାଜିକ ସୁରକ୍ଷା ସାମିଲ ରହିଛି। ସେନ୍ତା ଶ୍ରମିକମାନେ 5 ବଦଲେ ମାତ୍ର ବଛରେ ଉତ୍ତରୁ ଗ୍ରାଚ୍ୟୁଟି ପଇସା ପାଇବାର ଯୋଗ୍ୟ ହେବେ। ପାଣିପାଗ ରାଜ୍ୟ ଉତ୍ତର ପଶ୍ଚିମ ଦିଗୁ ସୁଖା ଥଣ୍ଡା ପବନ ଆସୁଥିବାରୁ ରାତିର ତାପମାତ୍ରା କମ୍ ହେବାରକେ ଲାଗିଛି। ଆଇବା 6 ତକ ପାଗ ଏନ୍ତା ରହିବା। ଗଲା ରାତି 10 ଅତକା ସହରନ ରାତିର ତାପମାତ୍ରା 10 ତଲେ ରହିଥିଲା। ଆଇବା 24 ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି ସହିତ 7 ଜିଲ୍ଲାନ ଜବର ଥଣ୍ଡା ହେବା। ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ କନ୍ଧମାଳନ ବହଲିଆ କୁହୁଡ଼ି ଆଉ କୋରାପୁଟ କଳାହାଣ୍ଡିନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। এচরিন আঞ্চলিক খবর ইন শেষ হল আরবলর আঞ্চলিক খবর শুনিপারবে রাতে 7:02 থি জুহার।